ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଗାଁର ବିକାଶମୂଳକ କାର୍ଯ୍ୟକୁ ପ୍ରାଧାନ୍ୟ ଦେଇ ଆସନ୍ତାକାଲିଠାରୁ ରାଜ୍ୟରେ କାର୍ଯ୍ୟକାରୀ ହେବ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା। ରାଜସ୍ୱ ସେବା ନିୟମରେ ପରିବର୍ତ୍ତନ ପାଇଁ ଯୋଜନା କରୁଛନ୍ତି ସରକାର, କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ପବିତ୍ର ମାଘ ସପ୍ତମୀ ଅବସରରେ କୋଣାର୍କ ଚନ୍ଦ୍ରଭାଗାରେ ମାଘ ବୁଡ଼ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼। ଅନନ୍ୟତାରେ ଏକତାର ବାର୍ତ୍ତା ନେଇ ଆଜି ପାଳନ ହେଉଛି ବିଶ୍ୱ କର୍କଟ ଦିବସ ଏବଂ ରାଜ୍ୟବ୍ୟାପୀ ପାଳିତ ହେଉଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୁଣ୍ୟତିଥି। ରାଜ୍ୟରେ ଆସନ୍ତାକାଲିଠାରୁ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆରୁ ଏହି ଯୋଜନାର ଶୁଭାରମ୍ଭ କରିବେ। ଉଦ୍ଘାଟନୀ ସମାରୋହରେ ଜିଲ୍ଲା ଏବଂ ବ୍ଲକସ୍ତରୀୟ ପ୍ରତିନିଧି ଆଭାସୀ ମାଧ୍ୟମରେ ସାମିଲ ହେବେ। ଏହି ଯୋଜନା ଅଧୀନରେ ଗ୍ରାମସଭା ନିଷ୍ପତ୍ତି ଆଧାରରେ ଗାଁର ବିକାଶମୂଳକ କାର୍ଯ୍ୟ କରାଯିବ। ରାଜ୍ୟରେ ରାଜସ୍ୱ ସେବା ନିୟମରେ ପରିବର୍ତ୍ତନ ପାଇଁ ସରକାର ଯୋଜନା କରୁଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଗତକାଲି ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଯାଇ ଶ୍ରୀ ପୂଜାରୀ କହିଛନ୍ତି, ନୂତନ ଆଇନରେ ରାଜସ୍ୱ ସେବା ନିୟମ ସରଳୀକରଣ ହେବ। ଭୂମିହୀନ ଭାବେ ତାଲିକାଭୁକ୍ତ ପରିବାରଙ୍କୁ ସେମାନେ ରହୁଥିବା ନିକଟବର୍ତ୍ତୀ ସ୍ଥାନରେ ଜମି ଯୋଗାଇଦେବାକୁ ସରକାର ପ୍ରୟାସ କରୁଛନ୍ତି। 4 ଡିସମିଲ୍ରୁ କମ୍ ଜମି ଥିଲେ ସମ୍ପୃକ୍ତ ପରିବାରକୁ ଭୂମିହୀନରେ ଗଣାଯିବ। 2 ଡିସମିଲ୍ ଥିଲେ ଆଉ 2 ଡିସମିଲ୍ ଏବଂ 3 ଡିସମିଲ୍ ଥିଲେ ଗୋଟିଏ ଡିସମିଲ୍ ଜମି ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ପୂର୍ବରୁ ସରକାରଙ୍କଠାରୁ ମିଳୁଥିବା ଜମିକୁ 10 ବର୍ଷ ପରେ ହିତାଧିକାରୀମାନେ ବିକ୍ରି କରିପାରୁଥିବା ବେଳେ ନୂଆ ଆଇନରେ ସେମାନଙ୍କର ବଂଶଧରମାନେ ଜମିକୁ ଉତ୍ତରାଧିକାରୀ ସୂତ୍ରରେ ପାଇବେ ବୋଲି ସେ କହିଛନ୍ତି। ଷୋଡ଼ଶ ଅର୍ଥ କମିଶନ ଆଜିଠାରୁ 4 ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଅରବିନ୍ଦ ପାନଗରିଆଙ୍କ ଅଧ୍ୟକ୍ଷତାରେ 15 ଜଣିଆ ସଦସ୍ୟ ବିଶିଷ୍ଟ କମିଶନ ଆସନ୍ତା ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଅନ୍ୟ ପ୍ରମୁଖ ଅଧିକାରୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ କମିଶନ ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିଙ୍କୁ ସାକ୍ଷାତ କରିବେ। ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟ ସରକାର ବିକାଶମୂଳକ କାର୍ଯ୍ୟ ଲାଗି ଆସନ୍ତା 5 ବର୍ଷ ପାଇଁ 12 ଲକ୍ଷ କୋଟିରୁ ଅଧିକ ଟଙ୍କାର ଦାବି କମିଶନଙ୍କ ନିକଟରେ ଉପସ୍ଥାପନ କରିବା ନେଇ ନିଷ୍ପତ୍ତି ହୋଇଥିଲା। ଓଡ଼ିଶା ରାଜ୍ୟ ଅଧସ୍ତନ କର୍ମଚାରୀ ପ୍ରବରଣ ଆୟୋଗ ଓଏସ୍ଏସ୍ଏସ୍ସି ଦ୍ୱାରା ପରିଚାଳିତ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ମାମଲାରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ମନୋନୟନ ପ୍ରକ୍ରିୟା ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅଦାଲତଙ୍କ ବିନା ଅନୁମତିରେ ନିଯୁକ୍ତି କରାଯାଇପାରିବ ନାହିଁ ବୋଲି ଆଦେଶରେ କୁହାଯାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଏବଂ ଆୟୋଗର ଆୟୁକ୍ତଙ୍କୁ ନୋଟିସ୍ ଜାରି କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ ତୃତୀୟ ସପ୍ତାହକୁ ଧାର୍ଯ୍ୟ କରାଯାଇଛି। ସୂଚନାଯୋଗ୍ୟ, 2023 ମସିହା ଏପ୍ରିଲ 29 ତାରିଖରେ ଓଏସ୍ଏସ୍ଏସ୍ସି ପକ୍ଷରୁ 2753 ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ପଦ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପବିତ୍ର ମାଘ ସପ୍ତମୀ ଅବସରରେ କୋଣାର୍କ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁମାନେ ମାଘ ବୁଡ଼ ପକାଇଛନ୍ତି। ପରମ୍ପରା ଅନୁସାରେ ମାଧୁପୁରର ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁରର ଐଶାନେଶ୍ୱର ଏବଂ କୁରୁଜଙ୍ଗର ଦକ୍ଷିଣେଶ୍ୱର ମହାଦେବ ଭୋର ସମୟରେ ଚନ୍ଦ୍ରଭାଗା ତୀର୍ଥରେ ମହାସ୍ନାନ କରିବା ପରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନେ ବୁଡ଼ ପକାଇଥିଲେ। ସୂର୍ଯ୍ୟଦେବଙ୍କ ଜନ୍ମତିଥି ହେତୁ ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ କୃଷ୍ଣଙ୍କ ପୁତ୍ର ଶାମ୍ବ ଦୂରାରୋଗ୍ୟ ବ୍ୟାଧିରୁ ମୁକ୍ତ ହୋଇଥିବା କିମ୍ବଦନ୍ତୀରେ ରହିଛି। ଏହି ନୀତିକୁ ଅନୁସରଣ କରି ବହୁ ଶ୍ରଦ୍ଧାଳୁ ପ୍ରତ୍ୟେକ ବର୍ଷ ଆଜିର ଦିନରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଥାନ୍ତି। ଅନ୍ୟପକ୍ଷରେ ଖଣ୍ଡଗିରି କୁମ୍ଭମେଳା ଆଜିଠାରୁ ଆରମ୍ଭ ହେଉଛି। ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଇଛି। ରାଜ୍ୟ ସରକାର 10ଟି ଖଣିଜ ବ୍ଲକର ନିଲାମ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିମଧ୍ୟରେ 4ଟି ଲୁହାପଥର ଖଣି ରହିଛି। ନିଲାମ ହେବାକୁ ଥିବା ଖଣି ମଧ୍ୟରେ ସୁନ୍ଦରଗଡ଼ର କୋଇଡ଼ା, କେନ୍ଦୁଝରର ରୋଇଡ଼ା 1, ପୁଟୁଳିପାଣି ଏବଂ ଜଳାହୁରି ରହିଛି। ଏହା ବ୍ୟତୀତ ଏକ ପୂର୍ବରୁ ଉତ୍ତୋଳନ ହୋଇନଥିବା ଝୁମୁକା ପଥରୀ ପୋଷି ୱେଷ୍ଟ ଲୁହାପଥର ଖଣିକୁ ମଧ୍ୟ ନିଲାମ ପାଇଁ ରଖାଯିବ। କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଓ ରାୟଗଡ଼ାର ନୁନାପାଇବାଲି ସ୍ଥିତ 2ଟି ବକ୍ସାଇଟ୍ ଖଣିର ନିଲାମକୁ ମଧ୍ୟ ଅନୁମୋଦନ ମିଳିଛି। ଲୁହାପଥର ଓ ମାଙ୍ଗାନିଜ୍ ଥିବା ସୁନ୍ଦରଗଡ଼ର ଭାଞ୍ଜିକୁସୁମସ୍ଥିତ ଓରାହୁରି ଏବଂ କେନ୍ଦୁଝରର ରୋଇଡ଼ା 2ଠାରେ ଥିବା ଲୁହାପଥର ଓ ମାଙ୍ଗାନିଜ୍ ଖଣି ବ୍ଲକକୁ ନିଲାମ ପାଇଁ ସାମିଲ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କର୍କଟ ରୋଗର କାରଣ ଏବଂ ନିରାକରଣ ଦିଗରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ବିଶ୍ୱ କର୍କଟ ରୋଗ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି ଅନନ୍ୟତାରେ ଏକତା। 2000 ଫେବୃଆରୀ 4 ପ୍ୟାରିସ୍ଠାରେ ପ୍ରଥମଥର ପାଇଁ ବିଶ୍ୱ କର୍କଟ ରୋଗ ଦିବସ ପାଳନ କରାଯାଇଥିଲା। ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ ଏବଂ ଉପଯୁକ୍ତ ଚିକିତ୍ସା ଦ୍ୱାରା ଏହି ରୋଗରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ ସମ୍ଭବ। ବ୍ୟକ୍ତିଗତ ଏବଂ ସାମୂହିକ ସ୍ତରରେ ପ୍ରୟାସ ଜାରି ରଖି କର୍କଟ ମୁକ୍ତ ଭବିଷ୍ୟତ ଗଠନ ଜରୁରୀ ହୋଇପଡ଼ିଛି। ସଚେତନତା ଓ ଦୃଢ଼ ନିଷ୍ପତ୍ତି ଦ୍ୱାରା କର୍କଟ ରୋଗ ସହ ଲଢ଼ିବା ପାଇଁ ବିଶ୍ୱ କର୍କଟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ଡାକ୍ତର ସୁବ୍ରତ ସାମନ୍ତରା ଆକାଶବାଣୀକୁ ସ୍ୱତନ୍ତ୍ର ସାକ୍ଷାତକାରରେ କହନ୍ତି,
କର୍କଟ ରୋଗ ବଢ଼ିବାର ବିଭିନ୍ନ କାରଣ ରହିଛି। ତା ଭିତରୁ କିଛି କାରଣ ହେଲା, ଯେମିତି ଆଜିକାଲି ଆମର ଜୀବନଶୈଳୀରେ ବହୁତ ପରିବର୍ତ୍ତନ ଆସିଗଲାଣି। ତ ଆଗକାଳରେ ଆମେମାନେ ଘରେ ଖାଦ୍ୟ ଖାଉଥିଲେ, ଠିକ୍ ପରିଶ୍ରମ କରୁଥିଲେ, ନିଜେ ସାଇକେଲରେ ଯାଉଥିଲେ, ଚଲାବୁଲା କରୁଥିଲେ। ବର୍ତ୍ତମାନ ଯେଉଁ ପାଶ୍ଚାତ୍ୟ ଜୀବନଶୈଳୀ ଆମେ ଆପଣେଇଲେ, ତାଦ୍ୱାରା ଆମର ଶାରୀରିକ ପରିଶ୍ରମ ସେଇଟା କମିଗଲାଣି। ତା ସହିତ ଆମର ଖାଦ୍ୟପେୟରେ ଆମେ ଯେଉଁ ଜଙ୍କ୍ ଫୁଡ୍ ଖାଉଛେ, ତଟକା ଖାଦ୍ୟ ନ ଖାଇକି ଆମେ ପ୍ରିଜର୍ଭେଟିଭ୍ ଖାଉଛେ। ପ୍ରିଜର୍ଭେଟିଭ୍ ଖାଦ୍ୟରେ ଯେହେତୁ ଅଧିକ କିଛି କେମିକାଲ ରହୁଛି, ସେଇ କେମିକାଲ ଆମର ଯେଉଁ ଶରୀରରେ କିଛି ପରିବର୍ତ୍ତନ ଆଣୁଛି, ଆଉ ତାହା କର୍କଟ ରୋଗକୁ ଅଧିକ ମାତ୍ରାରେ ବୃଦ୍ଧି କରିବାରେ ସାହାଯ୍ୟ କରୁଛି।
ବିଶ୍ୱ କର୍କଟ ଦିବସ ଅବସରରେ ତୃଣମୂଳ ସ୍ତରରେ ସଚେତନତା ସୃଷ୍ଟି କରୁଥିବା ଭୁବନେଶ୍ୱରସ୍ଥିତ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ଶଶିକାନ୍ତ ସ୍ୱାଇଁ କହନ୍ତି,
ଟୋବାକୋ ଲ ଫ୍ୟାମିଲି ଯୋଉ କୋଟେସନ ଆମେ ନେଇକିରି ଅଲ୍ ଇଣ୍ଡିଆ ପରିଭ୍ରମଣ କରୁଛୁ। 2023 ଗୋଟେ ଅଲ୍ ଇଣ୍ଡିଆ ସୋଲୋ ବାଇକ୍ ଟୁର୍ ଆମେ ଷ୍ଟାର୍ଟ କରିଥିଲୁ। କ୍ୟାନ୍ସର ଆୱାରନେସ୍ 2 କ୍ୟାନ୍ସର, ସେ ଦିଦିଥର କ୍ୟାନ୍ସର ହେଲା ପରେ ସେ କେମିତି ଲୋକମାନଙ୍କୁ ସଚେତନ ଦେବେ ଯେ ମୁଁ ଯେମିତି ଟୋବାକୋ ଆଉ ଯେମିତି ନିଶା ଦ୍ରବ୍ୟ ଖାଇକିରି ଯେମିତି ମୋର କ୍ୟାନ୍ସର ହେଇଛି ସେମିତି ଆଉ କାହାକୁ ନ ହଉ।
ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାରିପଦା KKR ମହାବିଦ୍ୟାଳୟରେ କର୍କଟ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ, ଡାକ୍ତର, ଶିକ୍ଷାବିତ୍ ପ୍ରମୁଖ ଯୋଗଦେଇ କର୍କଟ ରୋଗର ନିରାକରଣ ପାଇଁ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ଏହି ଅବସରରେ ବିଭିନ୍ନ ସ୍ଥାନରେ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଉଛି। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଆଜି ପୁଣ୍ୟତିଥି ପାଳନ କରାଯାଉଛି। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। 1934 ଆଜିର ଦିନରେ ସେ ଇହଳିଳା ସମ୍ବରଣ କରିଥିଲେ। 1848 April 28 କଟକ ଜିଲ୍ଲାର ସତ୍ୟଭାମାପୁରଠାରେ ଜନ୍ମଲାଭ କରିଥିବା ମଧୁସୂଦନ ଦାସ ରାଜ୍ୟବାସୀଙ୍କ ମଧ୍ୟରେ ମଧୁ ବାରିଷ୍ଟର ନାମରେ ପରିଚିତ ଥିଲେ। ଭୁବନେଶ୍ୱରସ୍ଥିତ ରାଜଭବନ ଛକରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିମାନେ ଆଜି ମାଲ୍ୟାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ମଧୁସୂଦନ ଦାସଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଜନନାୟକ ଭାବେ ମାତୃଭୂମିର ସୁରକ୍ଷା, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଯୋଗଦାନ ଚିରସ୍କରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୁଣ୍ୟତିଥିରେ ତାଙ୍କର ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଆଜି ସନ୍ଧ୍ୟାରେ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ ଯୋଗଦେବେ। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋରାକବରସ୍ଥିତ ମଧୁବାବୁଙ୍କ ସମାଧିପୀଠରେ ଜିଲ୍ଲାପାଳ ଦତ୍ତାତ୍ରେୟ ବାଉସାହେବ ସିନ୍ଧେ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଭଦ୍ରକ ଜିଲ୍ଲା ପ୍ରଶାସନ, ଓକିଲ ସଂଘ ଏବଂ ଜିଲ୍ଲାର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଭଦ୍ରକ ପୁରୁଣା କୋର୍ଟ ପରିସରରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଗାଁର ବିକାଶମୂଳକ କାର୍ଯ୍ୟକୁ ପ୍ରାଧାନ୍ୟ ଦେଇ ଆସନ୍ତାକାଲିଠାରୁ ରାଜ୍ୟରେ କାର୍ଯ୍ୟକାରୀ ହେବ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା। ରାଜସ୍ୱ ସେବା ନିୟମରେ ପରିବର୍ତ୍ତନ ପାଇଁ ଯୋଜନା କରୁଛନ୍ତି ସରକାର, କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ପବିତ୍ର ମାଘ ସପ୍ତମୀ ଅବସରରେ କୋଣାର୍କ ଚନ୍ଦ୍ରଭାଗାରେ ମାଘ ବୁଡ଼ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼। ଅନନ୍ୟତାରେ ଏକତାର ବାର୍ତ୍ତା ନେଇ ଆଜି ପାଳନ ହେଉଛି ବିଶ୍ୱ କର୍କଟ ଦିବସ ଏବଂ ରାଜ୍ୟବ୍ୟାପୀ ପାଳିତ ହେଉଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୁଣ୍ୟତିଥି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।